ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ଅରୁଣାଚଳ ପ୍ରଦେଶରେ ବିଜେପି ଏବଂ ସିକ୍କିମ୍ରେ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ଗଠନ କରିବେ ସରକାର. ଦେଶରେ ଗ୍ରୀଷ୍ମ ପରିସ୍ଥିତି ଏବଂ ବାତ୍ୟା ରେମାଲ୍ର ସ୍ଥଳଭାଗ ସ୍ୱର୍ଶ ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ପ୍ରବଳ ବର୍ଷା ଯୋଗୁଁ ଜର୍ମାନୀର ଦକ୍ଷିଣାଞ୍ଚଳରେ ବନ୍ୟା ପରିସ୍ଥିତି. 10ଟି ଜିଲ୍ଲା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷିତ. ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ୱେଷ୍ଟଇଣ୍ଡିଜ୍ ଏବଂ ପପୁଆ ନ୍ୟୁଗିନି ମଧ୍ୟରେ ଆଜି ହେବ ମୁକାବିଲା. ଏବଂ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ପଞ୍ଚମ ମୁଷ୍ଟିଯୋଦ୍ଧା ଭାବେ ଯୋଗ୍ୟତା ହାସଲ କଲେ ଅମିତ ପଙ୍ଗଲ. ଅରୁଣାଚଳ ପ୍ରଦେଶରେ ଭାରତୀୟ ଜନତା ପାର୍ଟି ପୁଣିଥରେ ସରକାର ଗଠନ କରିବ. ଆଜି ଗଣତି ହୋଇଥିବା 50ଟି ଆସନ ମଧ୍ୟରେ ବିଜେପି 36ଟିରେ ବିଜୟ ଲାଭ କରିଛି. ପୂର୍ବରୁ 10ଟି ଆସନରେ ବିଜେପିର ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିଲେ. ଏହାକୁ ମିଶାଇ ଅରୁଣାଚଳ ପ୍ରଦେଶର ମୋଟ 60ଟି ବିଧାନସଭା ଆସନ ମଧ୍ୟରୁ ବିଜେପି 46ଟି ଆସନରେ ବିଜୟ ଲାଭ କରି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି. ଅନ୍ୟ ଦଳଗୁଡ଼ିକ ମଧ୍ୟରେ ନ୍ୟାସନାଲ୍ ପିପୁଲ୍ସ ପାର୍ଟି 5ଟି, ନ୍ୟାସନାଲିଷ୍ଟ କଂଗ୍ରେସ ଏବଂ ସ୍ୱାଧୀନ ପ୍ରାର୍ଥୀ 3ଟି ଲେଖାଏଁ, ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ 2ଟି ଏବଂ ଜାତୀୟ କଂଗ୍ରେସ 1ଟି ଆସନରେ ବିଜୟୀ ହୋଇଛନ୍ତି. ନିର୍ବାଚନରେ ବିଜୟ ଲାଭ କରିଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ଉପମୁଖ୍ୟମନ୍ତ୍ରୀ ଚୌନା ମେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ନାଇନଙ୍ଗ ଏରିଙ୍ଗ, ଡକ୍ଟର ମହେଶ ଚାଇ, କାଇ ନିକିଓ ଏବଂ ହୋମଚୁନ୍ ନାମଦାମ ପ୍ରମୁଖ ଅଛନ୍ତି. ଅନ୍ୟପକ୍ଷରେ ସିକ୍କିମ୍ ବିଧାନସଭା ନିର୍ବାଚନରେ ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ବହୁମତ ହାସଲ କରିଛି. 32ଟି ଆସନ ମଧ୍ୟରୁ 31ଟି ଆସନରେ ବିଜୟ ଲାଭ କରି ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ଅଭୂତପୂର୍ବ ସଫଳତା ପାଇଛି. ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ମାତ୍ର ଗୋଟିଏ ଆସନ ଅକ୍ତିଆର କରିଛି. ମୁଖ୍ୟମନ୍ତ୍ରୀ ତଥା ମୋର୍ଚ୍ଚାର ସଭାପତି ପ୍ରେମ୍ ସିଂହ ତମାଙ୍ଗ ଉଭୟ ରେନକ୍ ଏବଂ ସୋରେଙ୍ଗ ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି. ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସ୍ଡିଏଫ୍ର ସଭାପତି ପବନ କୁମାର ଚାମଲିଙ୍ଗ ଉଭୟ ପୋକ୍ଲୋକ୍ ଏବଂ ନାମଚୁବଙ୍ଗ ଆସନରୁ ପରାଜିତ ହୋଇଛନ୍ତି. ଏହି ଦୁଇ ଉତ୍ତର ପୂର୍ବ ରାଜ୍ୟର ଚଳିତ ବିଧାନସଭାର ସମୟସୀମା ଆଜି ଶେଷ ହୋଇଛି. ଗତ ଏପ୍ରିଲ 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ ମତଗ୍ରହଣ କରାଯାଇଥିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଥିବାରୁ ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟର ଉନ୍ନତି ପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର କଲ୍ୟାଣମୂଳକ କାର୍ଯ୍ୟକ୍ରମ ଜାରି ରହିବ. ଦଳୀୟ କର୍ମୀଙ୍କର ପ୍ରଚେଷ୍ଟାକୁ ମଧ୍ୟ ସେ ଉଚ୍ଚ ପ୍ରଶଂସା କରିଛନ୍ତି. ସେହିଭଳି ସିକ୍କିମ୍ରେ ବହୁମତ ହାସଲ କରିଥିବାରୁ ଏସ୍କେଏମ୍ ଦଳ ଏବଂ ଏହାର ସଭାପତି ତଥା ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ସହ ମିଶି ରାଜ୍ୟବାସୀଙ୍କ ପାଇଁ ବହୁ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଆଶା ପ୍ରକଟ କରିଛନ୍ତି. ନିର୍ବାଚନରେ ବିଜେପି କର୍ମକର୍ତ୍ତାଙ୍କ ଉଦ୍ୟମକୁ ମଧ୍ୟ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଗ୍ରୀଷ୍ମ ପରିସ୍ଥିତି ନେଇ ଆଜି ସମୀକ୍ଷା କରିଛନ୍ତି. ରାଜସ୍ଥାନ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି. ଚଳିତ ବର୍ଷ ସ୍ୱାଭାବିକ ବର୍ଷା ଏବଂ ଦେଶର କେତେକ ଅଞ୍ଚଳରେ ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି. ଏହି ବୈଠକରେ ପ୍ରଧାନମନ୍ତ୍ରୀ ଅଗ୍ନିକାଣ୍ଡ ଘଟଣା ନେଇ ଉଦ୍ବେଗ ପ୍ରକାଶ କରିବା ସହ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସମୟୋପଯୋଗୀ ଅଭ୍ୟାସ କାର୍ଯ୍ୟକ୍ରମକୁ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି. ନିୟମିତ ଭାବରେ ହସ୍କିଟାଲ ଏବଂ ସାଧାରଣ ସ୍ଥାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ବନାଗ୍ନିକୁ ପ୍ରତିହତ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଆରୋପ କରିଛନ୍ତି। ବନାଗ୍ନି ସମ୍ପର୍କିତ ଖବର ତଥା ଅନ୍ୟାନ୍ୟ ତଥ୍ୟ ପାଇବା ଦିଗରେ ବନ ଅଗ୍ନି ପୋର୍ଟାଲର ଉପାଦେୟତା ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଅନ୍ୟ ଏକ ବୈଠକରେ ବାତ୍ୟା ରେମାଲ୍ର ସ୍ଥଳଭାଗ ସ୍ୱର୍ଶ ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଏହାର ପ୍ରଭାବରେ ପ୍ରଭାବିତ ରାଜ୍ୟଗୁଡ଼ିକର ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ମିଜୋରାମ, ଆସାମ, ମଣିପୁର, ମେଘାଳୟ ଏବଂ ତ୍ରିପୁରାରେ ଭୂସ୍କଳନ ଏବଂ ବନ୍ୟା ଯୋଗୁଁ ଜୀବନହାନି ଓ କ୍ଷୟକ୍ଷତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ବାତ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଣ ଜାରି ରହିବ। ସ୍ଥିତି ଉପରେ ନଜର ରଖିବା ସହ ପୁନରୁଦ୍ଧାର ତଥା ଥଇଥାନ ପାଇଁ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କ୍ୟାବିନେଟ୍ ସଚିବଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। କଂଗ୍ରେସ ଚଳିତ ଲୋକସଭା ନିର୍ବାଚନ ପରବର୍ତ୍ତୀ ବିଭିନ୍ନ ଘରୋଇ ଟିଭି ଚ୍ୟାନେଲ୍ଗୁଡ଼ିକ ଦ୍ୱାରା କରାଯାଇଥିବା ଫଳାଫଳ ଆକଳନକୁ ଖଣ୍ଡନ କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଏହି ପ୍ରାକ୍ ଆକଳନ ସମ୍ପୂର୍ଣ୍ଣ ମନଗଣା। ସେ କହିଛନ୍ତି ଇଣ୍ଡିମେଣ୍ଟ 295 ଆସନ ହାସଲ କରିବ। ଏକ୍ଜିଟ୍ ପୋଲ୍ ବିଜେପି ଦ୍ୱାରା ସମର୍ଥିତ ଏବଂ ଏହା ଇଣ୍ଡିମେଣ୍ଟ ନେତାଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ଲାଗି କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଜର୍ମାନୀର ଦକ୍ଷିଣାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ଡୋନାଓ, ନେକର ଏବଂ ଗୁଏଞ୍ଜ ସମେତ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପ୍ରଭାବିତ ହୋଇଛି। 600ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ସେଠାକାର କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବାଭାରିଆ ପ୍ରଦେଶର 10 ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 150 ଜଣ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳଙ୍କୁ ଭୋଟ୍ ଗଣତି ପୂର୍ବରୁ ଫୋନ୍ କରିଥିବା ଅଭିଯୋଗ ସମ୍ପର୍କରେ ବିସ୍ତୃତ ତଥ୍ୟ ଦାଖଲ କରିବାକୁ ନିର୍ବାଚନ ଆୟୋଗ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶଙ୍କୁ କହିଛନ୍ତି। ଏ ସଂକ୍ରାନ୍ତରେ ଶ୍ରୀ ରମେଶଙ୍କୁ ଲେଖିଥିବା ଚିଠିରେ ନିର୍ବାଚନ ଆୟୋଗ ସ୍ୱଷ୍ଟ କରିଛନ୍ତି ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ସମସ୍ତ ଅଧିକାରୀ ଆୟୋଗଙ୍କ ଅଧୀନରେ ଡେପୁଟେସନରେ ରୁହନ୍ତି ଏବଂ କୌଣସି ନିର୍ଦ୍ଦେଶ ପାଇଁ ସିଧାସଳଖ ଆୟୋଗଙ୍କୁ ରିପୋର୍ଟ କରନ୍ତି। ଆୟୋଗ କହିଛନ୍ତି ଶ୍ରୀ ରମେଶଙ୍କ ଏଭଳି ବୟାନ ସନ୍ଦେହ ସୃଷ୍ଟି କରିଛି, ଏଣୁ ଜନସ୍ୱାର୍ଥ ଦୃଷ୍ଟିରୁ ଏହାର ସମାଧାନ ହେବା ଜରୁରୀ। ଆଜି ସନ୍ଧ୍ୟା ସୁଦ୍ଧା ଅଭିଯୋଗ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ଆୟୋଗ ଶ୍ରୀ ରମେଶଙ୍କୁ କହିଛନ୍ତି। ଆର୍ଟିଫିସିଆଲ୍ ଇଞ୍ଜେଲିଜେନ୍ସ ଡାଟା ସାଇନ୍ସ କ୍ଷେତ୍ରରେ ଇଞ୍ଜିନିୟରିଂ ପାଠ୍ୟକ୍ରମର ଅଧ୍ୟାପକଙ୍କୁ ପ୍ରଶିକ୍ଷଣ ଦେବା ଲକ୍ଷ୍ୟରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଏକ ସ୍ୱଚ୍ଚକାଳୀନ ପାଠ୍ୟକ୍ରମ ଆରମ୍ଭ କରିଛି। ଚଳିତ ବର୍ଷ ତାମିଲନାଡୁର ଘରୋଇ ଅନୁଷ୍ଠାନ ଦ୍ୱାରା ଏଭଳି ପାଠ୍ୟକ୍ରମ ପରିଚାଳିତ ହେଉଛି। ବଜାର ଚାହିଦାକୁ ଦୃଷ୍ଟିରେ ରଖି ଏହି ପାଠ୍ୟକ୍ରମ ଆରମ୍ଭ କରିବାକୁ ବୈଷୟିକ ଶିକ୍ଷା ପରିଷଦ ନିଷ୍ପଭି ନେଇଥିଲା। ଆଇଆଇଟି ଦ୍ୱାରା ପ୍ରଦାନ କରାଯାଉଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମୟସୀମା 6 ରହିଛି ଏବଂ ଏହା ନିଃଶୁଳ୍କ ପ୍ରଦାନ କରାଯିବ ବୋଲି ପରିଷଦ ସୂଚନା ଦେଇଛି। ଆସନ୍ତା 6 ସୁଦ୍ଧା ଏଥିପାଇଁ ଆବେଦନ କରିବାକୁ ପଡ଼ିବ। ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ସହ ଆୟୋଜକ ୱେଷ୍ଟଇଣ୍ଡିଜ୍ ଆଜି ପପୁଆ ନ୍ୟୁଗିନିକୁ ଭେଟିବ। ଭାରତୀୟ ସମୟ ରାତି 8 ଏହି ମ୍ୟାଚ୍ ଗୁଏନାର ପ୍ରୋଭିନ୍ସ ଷ୍ଟାଡିୟମ୍ଠାରେ ଖେଳାଯିବ। ଟି20 ବିଶ୍ୱକପ୍ କ୍ରିକେଟ୍ର ଏହି 9 ସଂସ୍କରଣକୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ମିଳିତ ଭାବେ ଆୟୋଜନ କରୁଛନ୍ତି। ଆମେରିକାର ଡଲାସ୍ଠାରେ ଆଜି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଆମେରିକା କାନାଡାକୁ 7 ପରାସ୍ତ କରିଛି। କାନାଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର 5 ବିନିମୟରେ 194 ରନ୍ ସଂଗ୍ରହ କରିଥିଲା। 195 ରନ୍ର ବିଜୟ ଲକ୍ଷ୍ୟକୁ ଆମେରିକା 2 ଓଭର ବାକି ଥାଇ 3 ବିନିମୟରେ ହାସଲ କରିନେଇଥିଲା। ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ ପ୍ରତିଯୋଗିତାରେ ଆଜି ଭାରତର ପୁରୁଷ ଏବଂ ମହିଳା ଦଳ ଜର୍ମାନୀ ପ୍ରତିପକ୍ଷଙ୍କ ବିରୋଧରେ ଖେଳିବେ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ପୁରୁଷ ଦଳ ବିଶ୍ୱ ଚାମ୍ପିୟନ୍ ଜର୍ମାନୀକୁ 3-0 ଗୋଲ୍ରେ ପରାସ୍ତ କରିଥିବାବେଳେ ମହିଳା ଦଳ ଜର୍ମାନୀ ପ୍ରତିପକ୍ଷଙ୍କଠାରୁ 1-3 ଗୋଲ୍ରେ ପରାସ୍ତ ହୋଇଥିଲା। ପଏଣ୍ଟ ତାଲିକାରେ 13 ମ୍ୟାଚ୍ରୁ 24 ପଏଣ୍ଟ ପାଇ ଭାରତୀୟ ପୁରୁଷ ହକି ଦଳ ତୃତୀୟ ସ୍ଥାନରେ ରହିଥିବାବେଳେ ସମ ପରିମାଣର ମ୍ୟାଚ୍ ଖେଳି ମହିଳା ଦଳ 8 ପଏଣ୍ଟ ସହ ତାଲିକାର 8 ସ୍ଥାନରେ ରହିଛି। ପୁରୁଷ 51 କିଲୋଗ୍ରାମ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତର ଅମିତ ପଙ୍ଗଲ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ଚାଲିଥିବା ବିଶ୍ୱ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଚୀନ୍ର ପ୍ରତିଯୋଗୀଙ୍କୁ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ 5-0 ପଏଣ୍ଟରେ ପରାସ୍ତ କରି ଅମିତ ଏହି ସଫଳତା ହାସଲ କରିଛନ୍ତି। ପ୍ୟାରିସ୍ ଅଲମ୍ପିକ୍ସକୁ ଯୋଗ୍ୟତା ହାସଲ କରିବାରେ ଅମିତ ହେଉଛନ୍ତି 5ମ ମୁଷ୍ଟିଯୋଦ୍ଧା। ପୂର୍ବରୁ ନିଶାନ୍ତ ଦେବ, ନିଖତ ଜରିନ୍, ପ୍ରୀତି ପାୱାର ଏବଂ ଲଭ୍ଲିନା ବୋର୍ଗୋହେ ଏଥିପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେହିଭଳି ମହିଳା 57 କିଲୋଗ୍ରାମ ବର୍ଗରେ ଜସ୍ମିନ୍ ଲାମ୍ବୋରିଆ ଏବଂ ଏହି ବର୍ଗର ପୁରୁଷ ବିଭାଗରେ ସଚିନ ସିଓ୍ୱାଚ ଅଲମ୍ପିକ୍ସ ପାଇଁ ମଧ୍ୟ ଆଜି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଇୱାନ ଦୌଡ଼କୁଦ ଓପନ୍ 2024 ପ୍ରତିଯୋଗିତାରେ ଆଜି ଭାରତର ନୟନା ଜେମ୍ସ ମହିଳା ଲମ୍ବଡ଼ିଆ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 6.43 ମିଟର ଲମ୍ବଡ଼ିଆ ମାରି ସେ ଏହି ସଫଳତା ହାସଲ କରିଛନ୍ତି। ଜାପାନ ରୌପ୍ୟ ଏବଂ ଦକ୍ଷିଣ କୋରିଆ ବ୍ରୋଞ୍ଜ ପଦକ ହାସଲ କରିଛି। ପୁରୁଷ 800 ମିଟର ଦୌଡ଼ ପ୍ରତିଯୋଗିତାରେ ଅଙ୍କେଶ ଚୌଧୁରୀ ସ୍ୱର୍ଣ୍ଣପଦକ ଏବଂ ସୋମନାଥ ଚୌହାନ ରୌପ୍ୟ ପଦକ ହାସଲ କରିଛନ୍ତି। ଫିଲିପାଇନ୍ସର ପ୍ରତିଯୋଗୀ ହୁସେନ ଲୋରାନ୍ ବ୍ରୋଞ୍ଜ ପଦକ ପାଇଛନ୍ତି। ପୁରୁଷ ଜାଭେଲିନ୍ ଥ୍ରୋ ବର୍ଗରେ ଭାରତର ଡିପି ମନୁ ଗତକାଲି ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ 100 ମିଟର ମହିଳା ବାଧା ଦୌଡ଼ ପ୍ରତିଯୋଗିତାରେ ନିତ୍ୟା ରାମରାଜ ରୌପ୍ୟ ପଦକ ହାସଲ କରିଥିଲେ। ଅରୁଣାଚଳ ପ୍ରଦେଶରେ ବିଜେପି ଏବଂ ସିକ୍କିମରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ଗଠନ କରିବେ ସରକାର। ଦେଶର ଗ୍ରୀଷ୍ମ ପରିସ୍ଥିତି ଏବଂ ବାତ୍ୟା ରେମାଲ୍ର ସ୍ଥଳଭାଗ ସ୍ୱର୍ଶ ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବଳ ବର୍ଷା ଯୋଗୁଁ ଜର୍ମାନୀର ଦକ୍ଷିଣାଞ୍ଚଳରେ ବନ୍ୟା ପରିସ୍ଥିତି। 10 ଜିଲ୍ଲା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷିତ। ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ୱେଷ୍ଟଇଣ୍ଡିଜ୍ ଏବଂ ପପୁଆ ନ୍ୟୁଗିନି ମଧ୍ୟରେ ଆଜି ହେବ ମୁକାବିଲା ଏବଂ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ପଞ୍ଚମ ମୁଷ୍ଟିଯୋଦ୍ଧା ଭାବେ ଯୋଗ୍ୟତା ହାସଲ କଲେ ଅମିତ ପଙ୍ଗଲ।